ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସବୁଠାରୁ ଭାରି ଉପଗ୍ରହ CMS-03ର ଆଜି ସଫଳ ଉତ୍କ୍ଷେପଣ. ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର. ବିହାରରେ ସୁଶାସନ ସହ ବିକାଶ ସମ୍ଭବପର ହୋଇଛି, ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀ ସଙ୍ଗୀତ ସମ୍ମିଳନୀର 67ତମ ସଂସ୍କରଣ ଆଜିଠାରୁ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଆରମ୍ଭ. ଏବଂ ତୃତୀୟ T20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ମ୍ୟାଚ୍ରେ ଭାରତ 5 wicketରେ ଅଷ୍ଟ୍ରେଲିଆକୁ କଲା ପରାସ୍ତ. ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆଜି ଭାରତର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03 GSAT-7R ସଫଳ ଉତ୍କ୍ଷେପଣ କରିଛି। 4410 kg ଓଜନ ବିଶିଷ୍ଟ ଏହି ଉପଗ୍ରହ ଉତ୍କ୍ଷେପଣ ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ବୋଲି କୁହାଯାଇଛି। ଭାରି ଉପଗ୍ରହର ସଫଳ ଉତ୍କ୍ଷେପଣ ଯୋଗୁଁ ଭାରତୀୟ ବୈଜ୍ଞାନିକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। CMS-03କୁ ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ୍ LVM-3 ଲଞ୍ଚରରୁ ଉତ୍କ୍ଷେପଣ କରାଯାଇଛି। ନୌସେନାର ଯୋଗାଯୋଗକୁ ବୃଦ୍ଧି କରିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଡିଜିଟାଲ୍ ସଂଯୋଗୀକରଣର ସମ୍ପ୍ରସାରଣ ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଉପଗ୍ରହ ଏକ ମଲ୍ଟିବ୍ୟାଣ୍ଡ ସାମରିକ ଯୋଗାଯୋଗ ପ୍ରଣାଳୀ, ଯାହା ଭଏସ୍, ଡାଟା ଏବଂ ଭିଡ଼ିଓ ଲିଙ୍କ୍ ପାଇଁ ଟ୍ରାନ୍ସପଣ୍ଡର ବହନ କରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତରାଖଣ୍ଡକୁ ଆଜିଠାରୁ 3-ଦିନିଆ ଗସ୍ତ କରି ଡେରାଡୁନ୍ର ରାଜପୁର ରୋଡ଼ରେ ଏକ ଫୁଟ୍ ଓଭରବ୍ରିଜ୍ର ଉଦ୍ଘାଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଉପସ୍ଥିତ ଥିଲେ। ଡେରାଡୁନ୍ର ରାଷ୍ଟ୍ରପତି ନିକେତନଠାରେ ଆନ୍ତର୍ଜାତିକ ସାହିତ୍ୟ, ସଂସ୍କୃତି ଏବଂ କଳା ଉତ୍ସବରେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିଛନ୍ତି। ପୂର୍ବାହ୍ନରେ ରାଷ୍ଟ୍ରପତି ହରିଦ୍ୱାରସ୍ଥିତ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ 2047 ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ ଉଭୟ ଛାତ୍ରଛାତ୍ରୀଙ୍କର ସମାନ ଯୋଗଦାନ ରହିବା ଆବଶ୍ୟକ ବୋଲି କହିଥିଲେ। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡେରାଡୁନ୍ରେ ଉତ୍ତରାଖଣ୍ଡ ରୌପ୍ୟ ଜୟନ୍ତୀ ଅବସରରେ ବିଧାନସଭାକୁ ସମ୍ବୋଧନ କରିବେ। ନୈନିତାଲ୍ଠାରେ ରାଜଭବନ ସ୍ଥାପନର 125 ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ ରାଷ୍ଟ୍ରପତି କାଞ୍ଚିଧାମର ନିମ୍ କରୋଲି ବାବା ଆଶ୍ରମ ପରିଦର୍ଶନ କରିବା ସହ କୁମାଓଁ ବିଶ୍ୱବିଦ୍ୟାଳୟର 20ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଲାଗି ପ୍ରଚାର କାର୍ଯ୍ୟ ଶେଷ ହେବା ପାଇଁ ଆଉ ମାତ୍ର 2 ଦିନ ବାକି ରହିଛି। ଏଣୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ଉଭୟ ଏନ୍ଡିଏ ଏବଂ ମହାମେଣ୍ଟ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଆୟୋଜିତ ନିର୍ବାଚନ ର୍ୟାଲିକୁ ସମ୍ବୋଧିତ କରୁଛନ୍ତି। ବିଜେପିର ଷ୍ଟାର୍ ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନାଠାରେ ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେଇ ଏନ୍ଡିଏ ସପକ୍ଷରେ ଭୋଟ୍ ଦେବା ଲାଗି ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଦଶମ ଶିଖ୍ ଗୁରୁ ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କର ଜନ୍ମପୀଠ ପାଟନାସ୍ଥିତ ତାକତ୍ ଶ୍ରୀ ହରିମନ୍ଦର ସାହିବଠାରେ ଶ୍ରୀ ମୋଦି ପ୍ରାର୍ଥନା ଜଣାଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏନ୍ଡିଏ ସରକାରଙ୍କ ସମୟରେ ବିହାରରେ ସୁଶାସନ ପ୍ରତିଷ୍ଠା ହୋଇପାରିଛି। ଏହାଦ୍ୱାରା ପ୍ରତିଟି କ୍ଷେତ୍ରରେ ରାଜ୍ୟର ବିକାଶ ସମ୍ଭବପର ହୋଇପାରିଛି। ନୋଏଡାଠାରେ ଆୟୋଜିତ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ପ୍ରତି ଜନସାଧାରଣ ନିଜ ରାଜ୍ୟରେ ନିଯୁକ୍ତି ପାଇବେ। ସରକାର ମେଡ୍ ଇନ୍ ବିହାରକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ସେ କହିଛନ୍ତି। ବିହାରକୁ ଏକ ବୃହତ୍ ନିର୍ମାଣକାରୀ କେନ୍ଦ୍ର ଭାବେ ଗଢ଼ିତୋଳିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି, ଯାହାଫଳରେ ବିହାରରୁ ଉତ୍ପାଦିତ ସାମଗ୍ରୀ ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚପାରିବ। ବିହାରରେ ମହିଳାମାନଙ୍କ ଲାଗି ଅନେକ ବିକାଶମୂଳକ ଯୋଜନା ଗ୍ରହଣ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
ବିହାର କି ଜ୍ୟାଦା ସେ ଜ୍ୟାଦା ବେଣେ ଲଖପତି ଦିଦି ବନେ ଇସ୍ ପର ସୁବିଚାରିତ ଯୋଜନା ଆପକେ ସାମନେ ପ୍ରସ୍ତୁତ କି ଗଈ ହୈ। ସାଥିଓ, ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ନେ ବିହାର କି ହର ବହନ ଆଜ ଖୁସିଓ ସେ ଭର ଗଈ ହୈ। अभी तक बिहार की 1,30,00,000 बहनों के खाते में 10,000 रुपया पहुंच चुका है।
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ବୈଶାଳୀ ଜିଲ୍ଲାର ମହୁଆଠାରେ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ କହିଛନ୍ତି, ବିହାରରେ ମୁଖ୍ୟମନ୍ତ୍ରୀ କିମ୍ବା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ପାଇଁ କୌଣସି ପଦବୀ ଖାଲି ନାହିଁ। ତେଜସ୍ୱୀ ପ୍ରସାଦ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ସହର୍ଷା ଜିଲ୍ଲାର ସୋନବର୍ଷାଠାରେ ଏକ ନିର୍ବାଚନ ର୍ୟାଲିରେ କହିଛନ୍ତି, ଆର୍ଜେଡି ଏବଂ କଂଗ୍ରେସ ଦଳର ଶାସନକାଳ ମଧ୍ୟରେ ବିହାରର ଅବସ୍ଥା ବହୁତ ଖରାପ ଥିଲା। ତାଙ୍କ ଦଳ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରାଯାଇଛି। ଏବେ ବିହାରରେ ଶାନ୍ତି ଏବଂ ସଦ୍ଭାବନାର ବାତାବରଣ ସୃଷ୍ଟି ହୋଇଛି ବୋଲି ନୀତିଶ କୁମାର କହିଛନ୍ତି। ଖଗାରିଆଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଆଜି ନିର୍ବାଚନ ପ୍ରଚାର କରିଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଛାପରାଠାରେ ନିର୍ବାଚନୀ ର୍ୟାଲିରେ ଯୋଗଦେଇ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା 6 ତାରିଖରେ ବିହାରର 121 ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଆକାଶବାଣୀ ସଙ୍ଗୀତ ସମ୍ମିଳନୀର 67ତମ ସଂସ୍କରଣ ଆଜିଠାରୁ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ଦେଶର 24 ସହରରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରଦର୍ଶନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି, 1954 ପ୍ରତିଷ୍ଠା ହେବା ପରଠାରୁ ଆକାଶବାଣୀ ସଙ୍ଗୀତ ସମ୍ମିଳନୀ ଭାରତର ସବୁଠାରୁ ସ୍ଥାୟୀ ଏବଂ ସମ୍ମାନଜନକ ସାଂସ୍କୃତିକ ପରମ୍ପରା ଭାବେ ବଜାୟ ରହିଛି। ଏହା ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଲଘୁ ଏବଂ ଲୋକସଙ୍ଗୀତର ସର୍ବୋତ୍ତମ ଧାରାଗୁଡ଼ିକୁ ସାରା ଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରିକଳ୍ପନା କରାଯାଇଥିଲା। ଭାରତର ଟେନିସ୍ ଖେଳାଳି ରୋହନ ବୋପାନ୍ନା ତାଙ୍କର ବୃତ୍ତିଗତ ଟେନିସ୍ ଖେଳରୁ ଅବସର ଘୋଷଣା କରିବା ପରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଟେନିସ୍ କ୍ରୀଡ଼ାବିତ୍ ଭାବେ ତାଙ୍କର ସେବା ଏବଂ ଅବଦାନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ 2 ଦଶନ୍ଧି ଧରି ବୋପାନ୍ନା ଟେନିସ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ବୋପାନ୍ନା ଜଣେ ପୁରାତନ ପୁରୁଷ ଗ୍ରାଣ୍ଡସ୍ଲାମ୍ ବିଜୟୀ ଏବଂ ପୁରୁଷ ଡବଲ୍ସରେ ବିଶ୍ୱର 1 ନମ୍ବର ଖେଳାଳି ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇଦେବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏସୀୟ ଯୁବ କ୍ରୀଡ଼ା 2025 ପ୍ରତିଯୋଗିତାରେ ଭାରତର ଉତ୍ତମ ପ୍ରଦର୍ଶନ ଯୋଗୁଁ ଯୁବ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ପ୍ରତିଯୋଗିତାରେ 13 ସ୍ୱର୍ଣ୍ଣ, 18 ରୌପ୍ୟ ଏବଂ 17 କାଂସ୍ୟ ପଦକ ହାସଲ କରିଛି। ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବା ଦିଗରେ ଭାରତର ସଂକଳ୍ପକୁ ଏହି ସଫଳତା ଦୃଢ଼ୀଭୂତ କରିପାରିଛି ବୋଲି ସେ କହିଛନ୍ତି। ଆନ୍ତର୍ଜାତିକ କ୍ରୀଡ଼ା ମଞ୍ଚରେ ଭାରତର ତ୍ରିରଙ୍ଗା ନିରନ୍ତର ଉଡ଼ିବା ପାଇଁ ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ ଯୁବ କ୍ରୀଡ଼ା 2025 ପ୍ରତିଯୋଗିତାରେ ଭାରତ 48 ପଦକ ହାସଲ କରିଥିବାରୁ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବ କ୍ରୀଡ଼ାବିତ୍ମାନେ ସେମାନଙ୍କର ସର୍ବୋକୃଷ୍ଟ ଦକ୍ଷତା ପ୍ରଦର୍ଶନ କରି କ୍ରୀଡ଼ା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି। ଖେଳାଳିମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ, ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବପର ହୋଇପାରିଛି ବୋଲି ସେ କହିଛନ୍ତି। ସେମାନଙ୍କର ଆଗାମୀ ଭବିଷ୍ୟତରେ ଶ୍ରେଷ୍ଠତା ହାସଲ ପାଇଁ କାମନା କରିଛନ୍ତି। ଏସୀୟ ଯୁବ କ୍ରୀଡ଼ା 2025 ଗତକାଲି ବାହାରିନ୍ଠାରେ ଶେଷ ହୋଇଥିଲା। ଅଷ୍ଟ୍ରେଲିଆର ହୋବାର୍ଟସ୍ଥିତ ବେଲେରିଭ୍ ଓଭାଲ୍ଠାରେ ଚାଲିଥିବା ତୃତୀୟ ଟି20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 5 ୱିକେଟ୍ରେ ପରାସ୍ତ କରିଛି। ଭାରତ 9 ବଲ୍ ବାକି ଥାଇ 5 ୱିକେଟ୍ ବିନିମୟରେ ଧାର୍ଯ୍ୟ ଲକ୍ଷ୍ୟ 187 ରନ୍ କରି ବିଜୟ ହାସଲ କରିଥିଲା। ୱାଶିଂଟନ୍ ସୁନ୍ଦର 23 ବଲ୍ରେ 49 ରନ୍ କରି ଅପରାଜିତ ରହି ଭାରତକୁ ବିଜୟ ପଥରେ ଆଗେଇ ନେଇଥିଲେ। ଅର୍ଶଦୀପ ସିଂ 4 ଓଭରରେ 3 ୱିକେଟ୍ ନେଇଥିଲେ। ଏହି ବିଜୟ ଫଳରେ ଭାରତ 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ 1-1 ସ୍ଥିତିରେ ରହିଛି। ପୂର୍ବରୁ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 186 ରନ୍ ସଂଗ୍ରହ କରିଥିଲା। ଆଇସିସି ମହିଳା ଏକଦିବସୀୟ ଆନ୍ତର୍ଜାତୀୟ ବିଶ୍ୱକପ୍ 2025 ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ନବୀ ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ୱୋର୍ଟସ୍ ଏକାଡେମୀଠାରେ ଚାଲିଥିବା ଏହି ମ୍ୟାଚ୍ରେ ଭାରତୀୟ ଦଳ ସମ୍ବାଦ ପ୍ରସ୍ତୁତ ବେଳକୁ 33 ଓଭରରେ 3 ୱିକେଟ୍ ହରେ 185 ରନ୍ ସଂଗ୍ରହ କରିଛି। ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସବୁଠାରୁ ଭାରି ଉପଗ୍ରହ CMS-03 ଆଜି ସଫଳ ଉତ୍କ୍ଷେପଣ। ପ୍ରଥମ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର। ବିହାରରେ ସୁଶାସନ ସହ ବିକାଶ ସମ୍ଭବପର ହୋଇଛି, ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀ ସଙ୍ଗୀତ ସମ୍ମିଳନୀର 67ତମ ସଂସ୍କରଣ ଆଜିଠାରୁ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଆରମ୍ଭ। ଏବଂ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ମ୍ୟାଚ୍ରେ ଭାରତ 5 ୱିକେଟ୍ରେ ଅଷ୍ଟ୍ରେଲିଆକୁ କଲା ପରାସ୍ତ। ସମ୍ବାଦ ଶେଷ ହେଲା।